ଦ୍ୱିତୀୟ ବଂଶାବଳୀ ଏଗାର ପର୍ବ ଏଥିଉତ୍ତରେ ରିହବିଆମ ଜେରୁସାଲମରେ ଉପସ୍ଥିତ ହୁଅନ୍ତେ, ସେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରି ରିହବିଆମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଯେହୁଦା ଓ ବିନ୍ୟାମିନ୍ ବଂଶର 180,000 ବଛାଯୋଦ୍ଧା ଲୋକଙ୍କୁ ଏକତ୍ର କଲେ। ମାତ୍ର ପରମେଶ୍ୱରଙ୍କ ଲୋକ ସମୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯେହୁଦାର ରାଜା ସଲୋମନଙ୍କ ପୁତ୍ର ରିହବିଆମଙ୍କୁ, ପୁଣି ଯେହୁଦା ଓ ବିନ୍ୟାମିନ୍ ନିବାସୀ ସମସ୍ତ ଇସ୍ରାଏଲକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କେବା ଆପଣା ଭ୍ରାତୃଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ, କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି। ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ଜାରବିଆମ ବିରୁଦ୍ଧରେ ଯାତ୍ରା କରିବାକୁ ଫେରିଲେ। ଏଉତ୍ତରେ ରିହବିଆମ ଜେରୁସାଲମରେ ବାସ କରି ରକ୍ଷା ନିମିତ୍ତ ଯେହୁଦା ଦେଶରେ ନଗରମାନ ନିର୍ମାଣ କଲେ। ସେ ବେଥଲିହିମ, ଐଟମ, ତକୋୟ, ବେତସୁର, ସୋଖୋ, ଅଦୁଲୁମ, ଗାତ, ମାରେସା, ସିଫ, ଅଦୋରଇମ, ଲାଖିସ, ଅସେକା, ସରାୟ, ଅୟାଲୁନ, ହିବ୍ରଣ, ଯେହୁଦା ଓ ବିନ୍ୟାମିନ୍‌ର ମଧ୍ୟବର୍ତ୍ତୀ ଏହି ପ୍ରାଚୀର ବିଷ୍ଟିତ ନଗର ସବୁ ନିର୍ମାଣ କଲେ। ଆଉ ସେ ସକଳ ଦୁର୍ଗ ଦୃଢ଼ କରି ତହି ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟଦ୍ରବ୍ୟ, ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ। ଆଉ ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଚ୍ଛା ରଖିଲେ। ପୁଣି ନଗର ସବୁକୁ ଅତିଶୟ ଦୃଢ଼ କଲେ, ଆଉ ଯେହୁଦା ଓ ବିନ୍ୟାମିନ୍ ତାଙ୍କର ପକ୍ଷ ହେଲେ। ଆହୁରି ସମୁଦାୟ ଇସ୍ରାଏଲର ମଧ୍ୟବର୍ତ୍ତୀ ଯାଜକ ଓ ଲେବୀୟମାନେ ଆପଣା ଆପଣା ସମସ୍ତ ଅଞ୍ଚଳରୁ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ, କାରଣ ଲେବୀୟମାନେ ଆପଣା ଆପଣା ନଗରର ତଳିଭୂମି ଓ ଆପଣା ଆପଣା ଅଧିକାର ତ୍ୟାଗ କରି ଯେହୁଦା ଓ ଜେରୁସାଲମକୁ ଆସିଲେ। ଯେହେତୁ ଜାରବିଆମ ଓ ତାଙ୍କର ପୁତ୍ରଗଣ ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଜକର କାର୍ଯ୍ୟ କରିବାକୁ ନ ଦେଇ ତଡ଼ି ଦେଇଥିଲେ, ପୁଣି ସେ ଉଚ୍ଚସ୍ଥଳୀ ସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣ ନିର୍ମିତ ଗୋବତ୍ସ ସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ। ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ମନ ନିବିଷ୍ଟ କଲେ, ସେମାନେ ଆପଣାମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲେବୀୟମାନଙ୍କ ପଶ୍ଚାତ୍ ଜେରୁସାଲମକୁ ଆସିଲେ। ଏହି ରୂପେ ସେମାନେ ଯେହୁଦାର ରାଜ୍ୟ ଦୃଢ଼ କଲେ। ପୁଣି ସଲୋମନଙ୍କର ପୁତ୍ର ରିହବିଆମଙ୍କୁ 3 ବର୍ଷ ପର୍ଯ୍ୟନ୍ତ ବଳବାନ କଲେ, କାରଣ ସେମାନେ 3 ବର୍ଷ ପର୍ଯ୍ୟନ୍ତ ଦାଉଦଙ୍କର ଓ ସଲୋମନଙ୍କର ପଥରେ ଚାଲିଲେ। ପୁଣି ରିହବିଆମ ମହଲତ ନାମ୍ନୀ ଏକ ଭାର୍ଯ୍ୟା ଗ୍ରହଣ କଲେ, ସେ ଦାଉଦଙ୍କର ପୁତ୍ର ଜିରେମୋତ୍ର ଓ ଜିସିର ପୁତ୍ର ଇଲିଆବ୍ର କନ୍ୟା ଅବିହ ଇଲର କନ୍ୟା ଥିଲା। ସେ ତାଙ୍କ ଓରସରେ ଜିଉସ୍ ଓ ସେମରିୟ ଓ ସହମ ନାମକ ପୁତ୍ରମାନଙ୍କୁ ଜାତ କଲା। ଏଥିଉତ୍ତରେ ରିହବିଆମ ଅବସାଲମର କନ୍ୟା ମାଖାକୁ ବିବାହ କଲେ। ସେ ସ୍ତ୍ରୀ ତାଙ୍କ ଓରସରେ ଅବିୟ ଓ ଅତୟ ଓ ଶିଶ ଓ ସଲମିତ୍‌କୁ ଜାତ କଲା। ରିହବିଆମ ଆପଣାର ସବୁ ପତ୍ନୀ ଓ ଉପପତ୍ନୀ ଅପେକ୍ଷା ଅବସାଲମର କନ୍ୟା ମାଖାକୁ ଅଧିକ ପ୍ରେମ କଲେ। ସେ 18 ପତ୍ନୀ ଓ 60 ଉପପତ୍ନୀ ଗ୍ରହଣ କଲେ ଓ 28 ପୁତ୍ର ଓ 60 କନ୍ୟା ଜାତ କଲେ। ପୁଣି ରିହବିଆମ ମାଖାର ପୁତ୍ର ଅବିୟକୁ ପ୍ରଧାନ ଓ ତାହାର ଭ୍ରାତୃଗଣ ମଧ୍ୟରେ ଅଧିପତି କଲେ, କାରଣ ତାହାକୁ ରାଜା କରିବା ପାଇଁ ତାଙ୍କର ମନ ଥିଲା। ଆଉ ସେ ବୁଦ୍ଧିର କାର୍ଯ୍ୟ କରି ଆପଣାର ପୁତ୍ରମାନଙ୍କୁ ଯେହୁଦା ଓ ବିନ୍ୟାମିନ୍ ଦେଶର ସର୍ବତ୍ର ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ନଗରରେ ଛିନ୍ନଭିନ୍ନ କରି ରଖିଲେ। ଆଉ ସେମାନଙ୍କୁ ପ୍ରଚୁର ଖାଦ୍ୟଦ୍ରବ୍ୟ ଦେଲେ, ପୁଣି ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଖୋଜିଲେ।